ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବୟନଶିଳ୍ପ ବର୍ଜ୍ୟବସ୍ତୁ ପରିଚାଳନା ବର୍ତ୍ତମାନ ସମୟର ଚିନ୍ତାର କାରଣ ପାଲଟିଛି କହିଲେ ପ୍ରଧାନମନ୍ତ୍ରୀ। ଜଳ ସଂରକ୍ଷଣ କ୍ଷେତ୍ରରେ ସରକାର ନେଇଥିବା ପଦକ୍ଷେପ ଯୋଗୁଁ 11 ବିଲିୟନ ଘନମିଟରରୁ ଅଧିକ ଜଳ ସଂରକ୍ଷଣ କରାଯାଇପାରିଛି। ଭବାନୀପାଟଣାଠାରେ ରାଜ୍ୟସ୍ତରୀୟ ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ବାଙ୍ଗାଲୋର କାମାକ୍ଷା ଏକ୍ସପ୍ରେସ୍ କଟକ ନିର୍ଗୁଣ୍ଡିଠାରେ ଲାଇନ୍ଚ୍ୟୁତ ହେବା ଯୋଗୁଁ ଜଣେ ମୃତ, 7 ଆହତ। ଏବଂ ଅସମାନତାକୁ ଦୂର କରି ଏକ ଉଚିତ ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱାରୋପ କରିଛନ୍ତି ରାଜ୍ୟପାଳ। ବୟନଶିଳ୍ପ ବର୍ଜ୍ୟବସ୍ତୁର ପରିଚାଳନା ବର୍ତ୍ତମାନ ସମୟର ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, କେବଳ 1% କମ୍ ବୟନଶିଳ୍ପ ବର୍ଜ୍ୟବସ୍ତୁକୁ ନୂତନ ପୋଷାକ ପ୍ରସ୍ତୁତିରେ ପୁନଃ ବ୍ୟବହାର କରାଯାଏ। ଭାରତ ହେଉଛି ବିଶ୍ୱର ତୃତୀୟ ଦେଶ ଯେଉଁଠାରେ ସର୍ବାଧିକ ବୟନ ବର୍ଜ୍ୟବସ୍ତୁ ଉତ୍ପନ୍ନ ହୋଇଥାଏ। ପୁରୁଣା ପୋଷାକ ତ୍ୟାଗ କରି ନୂତନ ପୋଷାକ କିଣିବାର ଧାରା ଏବେ ବୃଦ୍ଧି ପାଉଛି। ଏହି କାରଣରୁ ବୟନ ବର୍ଜ୍ୟବସ୍ତୁର ପରିମାଣ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଉଛି ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଛନ୍ତି। ଏହାର ମୁକାବିଲା ପାଇଁ ଭାରତରେ ଅନେକ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ଭାରତୀୟ ଷ୍ଟାର୍ଟଅପ୍ କମ୍ପାନୀଗୁଡ଼ିକ ବୟନଶିଳ୍ପ ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର ଉପରେ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପୁରୁଣା ପୋଷାକ ଏବଂ ଜୋତାକୁ ପୁନଃ ବ୍ୟବହାରଯୋଗ୍ୟ କାର୍ଯ୍ୟରେ ଲଗାଯାଉଛି ଏବଂ ଅଭାବୀ ଲୋକଙ୍କୁ ଏହାକୁ ବଣ୍ଟନ ମଧ୍ୟ କରାଯାଉଛି। ବୟନଶିଳ୍ପ ବର୍ଜ୍ୟବସ୍ତୁରୁ ସାଜସଜ୍ଜା ସରଞ୍ଜାମ, ହାତ ବ୍ୟାଗ୍, ଖେଳଣା ଭଳି ଅନେକ ସାମଗ୍ରୀ ପ୍ରସ୍ତୁତ କରାଯାଉଛି। ଜଳ ସଂରକ୍ଷଣ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଗ୍ରୀଷ୍ମ ଋତୁ ଆସିବା ସଙ୍ଗେ ସଙ୍ଗେ ବିଭିନ୍ନ ସ୍ଥାନରେ ଜଳ ସଂରକ୍ଷଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥାଏ। ଦେଶରେ ହଜାର ହଜାର କୃତ୍ରିମ ପୋଖରୀ, ଚେକ୍ ଡ୍ୟାମ୍, ନଳକୂପ ଆଦି ନିର୍ମାଣ କରାଯାଇଛି ବୋଲି ଶ୍ରୀ ମୋଦି କହିଛନ୍ତି। ଚଳିତ ବର୍ଷର କ୍ୟାଚ୍ ଦ ରେନ୍ ଅଭିଯାନ ପାଇଁ ପ୍ରସ୍ତୁତି ଚାଲିଛି। ଜଳ ସଂରକ୍ଷଣ କ୍ଷେତ୍ରରେ ଜନଭାଗିଦାରିତା ବୃଦ୍ଧି ନେଇ ପ୍ରୟାସ ଜାରି ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗତ 8 ବର୍ଷ ମଧ୍ୟରେ ଜଳ ସଂରକ୍ଷଣ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ଯୋଗୁଁ 11 ବିଲିୟନ ଘନମିଟରରୁ ଅଧିକ ଜଳ ସଂରକ୍ଷିତ କରାଯାଇପାରିଛି। ଗ୍ରୀଷ୍ମ ଛୁଟିରେ ଗଠନମୂଳକ କାର୍ଯ୍ୟରେ ନିୟୋଜିତ ହେବାକୁ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଦକ୍ଷତା ବୃଦ୍ଧି କ୍ଷେତ୍ରରେ ଏହା ବିଶେଷ ସହାୟକ ହୋଇଥାଏ। ବର୍ତ୍ତମାନ ସମୟରେ ପିଲାଙ୍କର ଶିଖିବା ପାଇଁ ବିଭିନ୍ନ କ୍ଷେତ୍ର ଉନ୍ମୁକ୍ତ ରହିଛି। ଗ୍ରୀଷ୍ମ ଛୁଟି ପାଇଁ ମାଇ ଭାରତ ସ୍ୱତନ୍ତ୍ର କ୍ୟାଲେଣ୍ଡର ସମ୍ପର୍କରେ ଶ୍ରୀ ମୋଦି କହିଛନ୍ତି, ଏହି କ୍ୟାଲେଣ୍ଡର ମାଧ୍ୟମରେ ଗ୍ରହଣ କରାଯାଇଥିବା ପ୍ରୟାସଗୁଡ଼ିକ ଉପରେ ଧ୍ୟାନ ଦିଆଯାଇଛି। ସୁସ୍ଥ ଜୀବନଶୈଳୀ ପାଇଁ ଯୋଗର ଆବଶ୍ୟକତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆନ୍ତର୍ଜାତିକ ଯୋଗ ଦିବସର ଅବଗଣନା 100 ଦିନରୁ କମ୍ ରହିଛି। ଯୋଗକୁ ଦୈନନ୍ଦିନ ଜୀବନରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି।
ମାନବତା କୋ ଭାରତ କି ଓର ସେ ଏକ ଐସା ଅନମୋଲ ଉପହାର ହେ ଜୋ ଭବିଷ୍ୟ କି ପିଢି କେ ବହୁତ କାମ ଆନେ ବାଲା ହେ। ସାଲ 2025 କେ ଯୋଗ ଦିବସ କି ଥିମ ରଖି ଗଇ ହେ, ଯୋଗା ଫର ୱାନ ଅର୍ଥ ୱାନ ହେଲ୍ଥ, ୟାନି ହମ ଯୋଗ କେ ଜରିଏ ପୁରେ ବିଶ୍ୱ କୋ ସ୍ୱସ୍ଥ ବନାନେ କି କାମନା କରତେ ହେ।
ଖେଲୋ ଇଣ୍ଡିଆ ପାରାଗେମ୍ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କ୍ରୀଡ଼ାବିତ୍ଙ୍କ ନିଷ୍ଠା ଓ ପ୍ରତିଭାକୁ ପ୍ରଶଂସା କରିଛନ୍ତି। ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇବା ସହ ହରିୟାଣା, ତାମିଲନାଡୁ ଏବଂ ଉତ୍ତରପ୍ରଦେଶ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ପ୍ରତିଯୋଗିତାରେ 18ଟି ଜାତୀୟ ରେକର୍ଡ ସ୍ଥାପନ ହୋଇଥିବା ବେଳେ ସେଥିରୁ 12ଟି ମହିଳା ଖେଳାଳିଙ୍କ ଦ୍ୱାରା ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦିଲ୍ଲୀରେ ଆୟୋଜିତ ହୋଇଥିବା ଫିଟ୍ ଇଣ୍ଡିଆ ସମ୍ମିଳନୀ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବିଭିନ୍ନ କ୍ଷେତ୍ରରୁ ପ୍ରାୟ 25,000 ଲୋକ ଏଥିରେ ଅଂଶଗ୍ରହଣ କରିଥିଲେ। ନିଜ ଅଞ୍ଚଳରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଆଜିଠୁ ଆରମ୍ଭ ହୋଇଥିବା ଚୈତ୍ର ନବରାତ୍ରି ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେହିଭଳି ଦେଶର ବିଭିନ୍ନ ପ୍ରାନ୍ତରେ ପାଳନ କରାଯାଉଥିବା ଭିନ୍ନ ଭିନ୍ନ ଲୋକପର୍ବ ପାଳନ ନେଇ ପ୍ରଧାନମନ୍ତ୍ରୀ ସମ୍ପୃକ୍ତ ରାଜ୍ୟବାସୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଏହି ପର୍ବଗୁଡ଼ିକ ଭାରତର ବିବିଧତା ମଧ୍ୟରେ ଏକତାକୁ ପ୍ରତିପାଦନ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଆଜ କର୍ଣ୍ଣାଟକ ମେଁ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ମେଁ ଉଗାଦି କା ପର୍ବ ବହୁତ ଧୁମଧାମ ସେ ମନାୟା ଯା ରହା ହେ। ଆଜ ହି ମହାରାଷ୍ଟ୍ର ମେଁ ଗୁଡ଼ି ପଡ଼ବା ମନାୟା ଯା ରହା ହେ। ଅଗଲେ କୁଛ ଦିନ ମେଁ ଅସମ ମେଁ ରଙ୍ଗାଲି ବିହୁ, ବଙ୍ଗାଲ ମେଁ ପୋଇଲା ବୈଶାଖ, कश्मीर में नवरेह का उत्सव मनाया जाएगा और ईद का त्योहार तो आ ही रहा है। हमारे ये त्योहार भले ही अलग अलग क्षेत्रों में हो, लेकिन ये दिखाते हैं कि भारत की विविधता में भी कैसे एकता पिरोई हुई है।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭବାନୀପାଟଣାରେ ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏଥିରେ ଆସନ୍ତା ତିନି ବର୍ଷରେ 7,550 କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ଜଣାପଡ଼ିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଦିବ୍ୟାଙ୍ଗ, ବିଧବା, କର୍କଟ ରୋଗ ଆକ୍ରାନ୍ତ ବ୍ୟକ୍ତି, ଶହୀଦଙ୍କ ପରିବାର ଓ ପଦ୍ମଶ୍ରୀ ପାଇଥିବା ବ୍ୟକ୍ତି, ଘର ପୋଡ଼ି, ହାତୀ ଉପଦ୍ରବ ତଥା ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ହୋଇଥିବା ପରିବାରକୁ ଅଗ୍ରାଧିକାର ଭିତ୍ତିରେ ଚିହ୍ନଟ କରି ଅନ୍ତୋଦୟ ଗୃହ ଯୋଜନାରେ ସାମିଲ କରି ପକ୍କା ଘର ଯୋଗାଇ ଦିଆଯିବ। ମୁଖ୍ୟମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 23 ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦିଆଯାଇଛି।
ଏ ଅନ୍ତର୍ଦୟ ଗୃହ ଯୋଜନା ଇଏ ସଭିଙ୍କର ପାଇଁ ପକ୍କା ଘର ଯୋଜନା। ଯେଉଁମାନେ ଭିନ୍ନକ୍ଷମ, ଯେଉଁମାନେ ବିଧବା, ଯେଉଁମାନେ କର୍କଟ ଭଳି ଅନ୍ୟାନ୍ୟ ଗୁରୁତର ରୋଗରେ ପୀଡ଼ିତ ପରିବାର, ଶହୀଦ ପରିବାର, ଘର ପୋଡ଼ି, ହାତୀ ଉପଦ୍ରବ ତଥା ବନ୍ୟା ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ହୋଇଥିବା ପରିବାରକୁ ଅଗ୍ରାଧିକାର ଭିତ୍ତିରେ ସେହିମାନଙ୍କୁ ସାମ୍ନାକୁ ଆଣି ଅନ୍ତର୍ଦୟ ଗୃହ ଯୋଜନାରେ ଅନ୍ତର୍ଭୁକ୍ତ କରିବା, ସମସ୍ତଙ୍କୁ ପକ୍କା ଘର ଏ ଯୋଗାଇ ଦେବା ପରିପ୍ରେକ୍ଷୀରେ ଆଜି ଡବଲ ଇଞ୍ଜିନର ସରକାର ବଳରେ ଆମକୁ ଲୋକଙ୍କୁ ନ୍ୟାୟ ଦେବା ପାଇଁ ଆଜି ଏ ସରକାର ଅଣ୍ଟା ଭିଡ଼ି ବାହାରିଛନ୍ତି।
ବିଭିନ୍ନ ଜିଲ୍ଲାରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଅନ୍ତୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ନୂଆପଡ଼ା ଜିଲ୍ଲାର 5ଟି ବ୍ଲକରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ଅଧିରାଜ ପାଣିଗ୍ରାହୀ ଓ ବ୍ଲକ ଅଧ୍ୟକ୍ଷ ପ୍ରମୁଖ ଯୋଗ ଦେଇଥିଲେ। ବୌଦ୍ଧରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ। ଢେଙ୍କାନାଳରେ ଆୟୋଜିତ କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର 1,775 ଜଣଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଥିବା ଜଣାପଡ଼ିଛି। ଗଞ୍ଜାମ ଛତ୍ରପୁର ସ୍ଥିତ ଅନ୍ସ୍ଲୋ ଖେଳପଡ଼ିଆରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ଯୋଗଦେଇ 4,054 ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି। ନବରଙ୍ଗପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଏବଂ ବିଧାୟକ ଗୌରୀଶଙ୍କର ମାଝୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ 2,062 ଜଣଙ୍କୁ ଅନ୍ତୋଦୟ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରିଥିଲେ। ବାଙ୍ଗାଲୋରରୁ କାମାକ୍ଷା ଯାଉଥିବା 1-2-5-5-1 ସୁପରଫାଷ୍ଟ ଏକ୍ସପ୍ରେସ୍ ଟ୍ରେନ୍ ଆଜି ପ୍ରାୟ 12 ସମୟରେ କଟକ ନିର୍ଗୁଣ୍ଡି ରେଳ ସେକ୍ସନ୍ରେ 11 ବଗି ଲାଇନ୍ଚ୍ୟୁତ ହୋଇଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 7 ଜଣ ଆହତ ହୋଇଥିବା ନେଇ ଆମ ସମ୍ଭାଦଦାତା ଜଣାଇଛନ୍ତି। ଏହି ରାସ୍ତାରେ ଯାତାୟତ କରୁଥିବା 3ଟି ଟ୍ରେନ୍ ଧଉଳି, ପୁରୁଲିଆ ଏବଂ ନୀଳାଚଳ ଏକ୍ସପ୍ରେସ୍ର ଗତିପଥ ପରିବର୍ତ୍ତନ କରାଯାଇଛି। ଟ୍ରେନ୍ ଦୁର୍ଘଟଣା ବିଷୟରେ ଅଧିକ ଜାଣିବା ପାଇଁ ରେଳବାଇ ପକ୍ଷରୁ ହେଲ୍ପ ଲାଇନ୍ ନମ୍ଘର ଜାରି କରାଯାଇଛି। ଭୁବନେଶ୍ୱର ଷ୍ଟେସନ୍ ହେଲ୍ପ ଲାଇନ୍ ନମ୍ଘର ହେଉଛି 8455885999 ଓ କଟକ ହେଲ୍ପଲାଇନ୍ ନମ୍ଘର ହେଉଛି 8991124238। ହେଲ୍ପଲାଇନ୍ ନମ୍ଘର ଦୁଇଟି ଆଉଥରେ କହିଦେଉଛୁ, ଭୁବନେଶ୍ୱର ଷ୍ଟେସନ୍ ହେଲ୍ପଲାଇନ୍ ନମ୍ଘର ହେଉଛି 8455885999 ଓ କଟକ ହେଲ୍ପଲାଇନ୍ ନମ୍ଘର ହେଉଛି 8999112438। ଅସମାନତାକୁ ଦୂର କରି ଏକ ଉଚିତ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା ପାଇଁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱର ଲୋକସେବା ଭବନଠାରେ ଆୟୋଜିତ ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ପ୍ରତିଷ୍ଠା ଦିବସ ପାଳନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ କହିଛନ୍ତି ସହରାଞ୍ଚଳଠାରୁ ଆରମ୍ଭ କରି ଦୂରଦୂରାନ୍ତ ଗ୍ରାମଗୁଡ଼ିକ ପର୍ଯ୍ୟନ୍ତ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାର ଆବଶ୍ୟକତା ରହିଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉତ୍କର୍ଷତା ଦ୍ୱାରା ବିକଶିତ ଓଡ଼ିଶା ଗଠନ ପାଇଁ ସରକାର କାର୍ଯ୍ୟ କରୁଛନ୍ତି। ଡାକ୍ତରୀ ପଢ଼ୁଥିବା ଛାତ୍ରଛାତ୍ରୀ ଏବଂ ସ୍ୱାସ୍ଥ୍ୟସେବାରେ ଜଡ଼ିତ ବ୍ୟକ୍ତିବିଶେଷଙ୍କୁ ସମାଜସେବାରେ ସେମାନଙ୍କର ସର୍ବୋତ୍ତମ ଯୋଗଦାନ ଦେବାକୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି। ରାଷ୍ଟ୍ରୀୟ ନବବର୍ଷ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀ ରାଜ୍ୟ ତଥା ଦେଶର ସମୃଦ୍ଧି ସହ ସମସ୍ତଙ୍କର ମଙ୍ଗଳମୟ ଜୀବନ କାମନା କରିଛନ୍ତି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ନୂତନ ଶକ୍ତି, ଅସୀମ ସୁଯୋଗ ଏବଂ ଅତୁଳନୀୟ ସଫଳତା କାମନା କରିଛନ୍ତି। ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ତାରାତାରିଣୀଙ୍କ ଶକ୍ତିପୀଠରେ ଗତ ରାତିରୁ ମା'ଙ୍କ ବାସନ୍ତିକ ନବରାତ୍ରୀ ତଥା ଦୁର୍ଗାପୂଜା ଆରମ୍ଭ ହୋଇଛି। ଚୈତ୍ର ଶୁକ୍ଳ ପ୍ରତିପଦାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ନବମୀ ପର୍ଯ୍ୟନ୍ତ ଚାଲିବ। ଏଥିରେ ପ୍ରତ୍ୟେକ ଦିନ 2 ଥର ଯଜ୍ଞ ଓ ଚଣ୍ଡୀପାଠ ସହ ବିଭିନ୍ନ ସ୍ୱତନ୍ତ୍ର ପୂଜାର୍ଚ୍ଚନାର ଆୟୋଜନ କରାଯିବାର ପରମ୍ପରା ରହିଛି। ସେହିପରି ମହାଷ୍ଟମୀ ତଥା ଅଶୋକାଷ୍ଟମୀରେ ସ୍ୱତନ୍ତ୍ର ରୀତିନୀତି ସହ ମହାଦୀପ ଉଠିବ ବୋଲି ଜଣାପଡ଼ିଛି। ଏହି ସମୟରେ 9 ଦିନ ପାଇଁ ଶ୍ରଦ୍ଧାଳୁମାନେ ପୀଠରେ ନିଷ୍ଠାରେ ପୂଜାପାଠ କରିବାର ପରମ୍ପରା ରହିଛି। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଜୁନାପନି ଗ୍ରାମରେ ବାଲି ବୋଝେଇ ଟ୍ରାକ୍ଟର ଓଲଟି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ଭାରସାମ୍ୟ ହରାଇବାରୁ ବାଲି ବୋଝେଇ ଟ୍ରାକ୍ଟରଟି ଉଭୟଙ୍କ ଉପରେ ଓଲଟି ପଡ଼ିଥିଲା। ଅନ୍ୟପକ୍ଷରେ ନୂଆପଡ଼ା ଜିଲ୍ଲାର ମହାତ୍ମା ଗାନ୍ଧି ବିଜ୍ଞାନ କଲେଜର ଛାତ୍ରଛାତ୍ରୀଙ୍କୁ ନେଇ ଗ୍ରୀଷ୍ମକାଳୀନ ଶିକ୍ଷା ଗ୍ରହଣ ପାଇଁ ଯାଉଥିବା ବସ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ବସ୍ ଚାଳକ ଓ ଜଣେ ଅଧ୍ୟାପକ ଗୁରୁତର ଆହତ ହୋଇଛନ୍ତି। ବୟନଶିଳ୍ପ ବର୍ଜ୍ୟବସ୍ତୁ ପରିଚାଳନା ବର୍ତ୍ତମାନ ସମୟର ଚିନ୍ତାର କାରଣ ପାଲଟିଛି, କହିଲେ ପ୍ରଧାନମନ୍ତ୍ରୀ। ଜଳ ସଂରକ୍ଷଣ କ୍ଷେତ୍ରରେ ସରକାର ନେଇଥିବା ପଦକ୍ଷେପ ଯୋଗୁଁ 11 ବିଲିୟନ୍ ଘନମିଟରରୁ ଅଧିକ ଜଳ ସଂରକ୍ଷଣ କରାଯାଇପାରିଛି। ବାଙ୍ଗାଲୋର କାମାକ୍ଷା ଏକ୍ସପ୍ରେସ୍ କଟକ ନିର୍ଗୁଣ୍ଡିଠାରେ ଲାଇନ୍ଚ୍ୟୁତ ହେବା ଯୋଗୁଁ ଜଣେ ମୃତ, 7 ଆହତ ଏବଂ ଅସମାନତାକୁ ଦୂର କରି ଏକ ଉଚିତ ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱାରୋପ କରିଛନ୍ତି ରାଜ୍ୟପାଳ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।